ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣିଥରେ ଖୋଲିବା ପାଇଁ ତଦାରଖ କମିଟିର ନିଷ୍ପତ୍ତି, ରଥାରୂଢ଼ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କର ଭିଡ଼, ଆସନ୍ତାକାଲି ସୁନାବେଶ, ଜେନେରିକ୍ ଔଷଧ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ, ରାଜ୍ୟର ଜନଔଷଧୀ କେନ୍ଦ୍ର ସଂଖ୍ୟା ଗତ ମାର୍ଚ୍ଚ ସୁଦ୍ଧା 555କୁ ବୃଦ୍ଧି, ଚଳିତ ଶିକ୍ଷାବର୍ଷରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣିଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସମୟ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ମହାପ୍ରଭୁଙ୍କର ଅଧରପଣା ନୀତି ସେହିଦିନ ରଥ ଉପରେ ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସକାଳ 8ଟାରୁ ଏହି କଟକଣା ଲାଗୁ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ କମିଟିର ସଦସ୍ୟଗଣ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
ଆମେ ଆସନ୍ତା ଗୁରୁବାର ଦିନ 18 ଜୁଲାଇ ଶୁଭ ମୁହୂର୍ତ୍ତ ଆମକୁ ଆସିଲା 9:51 ସକାଳରୁ 12:15 ପର୍ଯ୍ୟନ୍ତ, ତେଣୁ ଆମେ ସେହି ସମୟ ଭିତରେ ତାଲାକୁ ଖୋଲିବା ପାଇଁ ପୁନଃ ଉଦ୍ୟମ କରିବୁ। ଭିତର ଭଣ୍ଡାରର ତାଲାକୁ ଖୋଲିବା ପୁନଃ ଉଦ୍ୟମ କରିବୁ। ଏଇଟାକୁ ଆମେ ନୀତିକାନ୍ତିରେ କୌଣସି ପ୍ରକାର ବ୍ୟାଘ୍ରତ ନ ହେଉ ଏବଂ ସୁନାବେଶ ଯେହେତୁ କାଲିକି ଅଛି ତାକୁ ମଧ୍ୟ ଆମେ ଗୁରୁତ୍ୱ ରଖିଛୁ, ଆମେ ଦୃଷ୍ଟିରେ ରଖିଛୁ ସୁନାବେଶ ବେଳେ ଏସବୁ କାମ କରିବ। ସୁନାବେଶ ସଂକ୍ରାନ୍ତରେ ଆମର ଅଧିକୃତ ଅଫିସରମାନେ ମଧ୍ୟ ଟେମ୍ପୁଲ ଆଡମିନିଷ୍ଟ୍ରେସନର ସମସ୍ତେ ଏବଂ ଯେଉଁମାନେ ସେବକ ସେବାୟତ ଅଛନ୍ତି ସେମାନେ ମଧ୍ୟ ବ୍ୟସ୍ତ ରହିବେ। ଏ ସବୁକୁ ଅନୁଧ୍ୟାନ କରିକି ଆମେ ସମୟଟି ନିର୍ଣ୍ଣୟ କରିଛୁ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗତ ରବିବାର ଦିନ ତାଲା ଭଙ୍ଗାଯାଇ ନୂତନ ତାଲା ପକାଯାଇଥିଲା। ଏହି ତାଲାର ଦୁଇଟି ଯାକ ନୂତନ ଚାବିକୁ ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି। ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ରଥାରୂଢ଼ ଠାକୁରଙ୍କର ଆସନ୍ତାକାଲି ସୁନାବେଶ ଏବଂ ଗୁରୁବାର ଦିନ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଠାକୁରଙ୍କର ନୀଳାଦ୍ରି ବିଜେ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସୁନାବେଶ ଏବଂ ଅଧରପଣା ନୀତି ଲାଗି ଶ୍ରଦ୍ଧାଳୁଙ୍କର ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନ୍ ଚଳାଚଳକୁ ଛାଡ଼ି ଆସନ୍ତାକାଲି ସୁନାବେଶ ପାଇଁ ସ୍ୱତନ୍ତ୍ର ଭାବେ 43ଟି ଏବଂ ଗୁରୁବାର ଅଧରପଣା ନୀତି ପାଇଁ 33ଟି ଅତିରିକ୍ତ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ପଡ଼ୋଶୀ ରାଜ୍ୟରୁ ପୁରୀକୁ ଚଳାଚଳ କରିବ। ଟ୍ରେନ୍ ଚଳାଚଳକୁ ସୁଗମ କରିବା ଏବଂ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ଲକ୍ଷ୍ୟରେ ରେଳବାଇ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିପାଇଁ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମଧ୍ୟ ଖୋଲାଯାଇଥିବା ଜଣାପଡ଼ିଛି। କଟକଣା ଉଲ୍ଲଙ୍ଘନ କରି ପୁରୀ ଶ୍ରୀକ୍ଷେତ୍ରରେ ରଥ ଉପରେ ଚଢ଼ିବା ଘଟଣାରେ ଦୁଇଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦାଏର କରାଯାଇଛି। ଏ ସଂକ୍ରାନ୍ତ ଫଟୋ ଏବଂ ଭିଡ଼ିଓ ତଥ୍ୟକୁ ଥାନାକୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସହଜ ଉପଲବ୍ଧ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଜେନେରିକ୍ ଔଷଧ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି। ସରକାରୀ ତଥ୍ୟ ଅନୁଯାୟୀ 2022 ଆର୍ଥିକ ବର୍ଷ ଅପେକ୍ଷା ଗତ ଆର୍ଥିକ ବର୍ଷରେ ଜେନେରିକ୍ ଔଷଧ କାରବାର ଯଥେଷ୍ଟ ବୃଦ୍ଧି ପାଇଥିଲା। ଡାକ୍ତରଖାନାରେ ଆଡମିଟ୍ ହୋଇ ଚିକିିିିତ ହେଉଥିବା ରୋଗୀଙ୍କ ପାଇଁ ଆସନ୍ତା 2025 ସୁଦ୍ଧା ଜେନେରିକ୍ ଔଷଧ ଯୋଗାଣ ଅଧିକ ସୁଗମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ରାଜ୍ୟରେ ଏହି ଔଷଧ ବିକ୍ରୟ ଲାଗି ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ସ୍ଥାପନ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଛି। ଓଡ଼ିଶାରେ 425 ଜନଔଷଧୀ କେନ୍ଦ୍ର ଥିବାବେଳେ ଗତ ମାର୍ଚ୍ଚ ସୁଦ୍ଧା ଏହା 555କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କଟକରେ ସବୁଠାରୁ ଅଧିକ 110 କେନ୍ଦ୍ର ଖୋଲାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 12,781 ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ଅପରାହ୍ନରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟରେ 1056 ସ୍ନାତକ ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା 1,20,885 ସିଟ୍ ପୂରଣ ହୋଇସାରିଛି। ଏବେ ମଧ୍ୟ 1,53,226 ସିଟ୍ ଖାଲି ପଡ଼ିଥିବା ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ପ୍ରକ୍ରିୟା ଆସନ୍ତା ଗୁରୁବାର ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ। ତ୍ୱରିତ ତଥା ସପ୍ଲିମେଣ୍ଟାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ଚତୁର୍ଥ ପର୍ଯ୍ୟାୟ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭାରତୀୟ ଜନତା ପାର୍ଟି ରାଜ୍ୟଶାଖା ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଶୁକ୍ରବାର ଓ ଶନିବାର 2 ଦିନ ଧରି ଅନୁଷ୍ଠିତ ହେବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଏହି ବୈଠକରେ ଯୋଗଦେବେ ବୋଲି ରାଜ୍ୟଶାଖା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ଭବିଷ୍ୟତ ରଣନୀତି ଏବଂ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ଆଲୋଚନା କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 75ତମ ବନ ମହୋତ୍ସବ ପାଳନ ଅବସରରେ ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସର ଏବଂ ବୁଢ଼ୀପଦର ଖେଳପଡ଼ିଆଠାରେ ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମା ପାଇଁ ଗଛଟିଏ ଅଭିଯାନରେ ସାମିଲ ହେବାକୁ ଶ୍ରୀ ମହାଲିଙ୍ଗ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ଚିନ୍ତାମଣିଶ୍ୱରଠାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାକାର ବରିଷ୍ଠ ନାଗରିକଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥାର ଭିଭିଭୂମିକୁ ଖୁବ୍ ଶୀଘ୍ର ଅଧିକ ସୁସଂଗତ କରିବା ଲାଗି ପଦକ୍ଷେପ ନିଆଯିବ। ନିକୋ ପାର୍କର ପୁନରୁଦ୍ଧାର କରାଯିବା ସହ ନଳାପାଣି ଯୋଗୁଁ ଦୂଷିତ ହୋଇଥିବା ଦୟା ଏବଂ ଗଙ୍ଗୁଆ ନଦୀର ପାଣିକୁ ଶୁଦ୍ଧ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ନିଶା ସେବନ ବିରୋଧରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ନୟାଗଡ଼ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ମା ଫାଉଣ୍ଡେସନ ଏବଂ ବାଣୀଧାରା ପକ୍ଷରୁ ଗତକାଲି ବାହୁଡ଼ାଯାତ୍ରା ଅବସରରେ ରଥଦାଣ୍ଡରେ ଜନସାଧାରଣଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶା ସେବନର କୁପ୍ରଭାବ ଉପରେ ସଚେତନ କରାଯାଇଥିଲା। ଏହି ଅବସରରେ ନୟାଗଡ଼ଠାରେ ଏକ ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ବହୁ ସମାଜସେବୀ ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏଥିରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସ୍ୱାର୍ଥ ବିରୋଧୀ ତଥା ରାଜ୍ୟବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ଜଳସେଚନ ପ୍ରକଳ୍ପଗୁଡ଼ିକୁ ବିରୋଧ କରାଯିବା ସଂକ୍ରାନ୍ତ ଓଡ଼ିଶା ସରକାରଙ୍କ ନିଷ୍ପଭିକୁ ବିଜେଡି ସ୍ୱାଗତ କରିଛି। ଦଳର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ଆନ୍ତଃରାଜ୍ୟ ଜଳ ବିବାଦ ଏକ ବଡ଼ ସମସ୍ୟା ହୋଇ ରହିଛି। ତେବେ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ ଜଳସେଚନ ପ୍ରକଳ୍ପଗୁଡ଼ିକୁ ପ୍ରତିରୋଧ କରାଯିବା ଉଚିତ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତଃରାଜ୍ୟ ବିବାଦ ସମ୍ଭନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା ବୈଠକରେ ସରକାରଙ୍କର ଏଭଳି ନିଷ୍ପଭିକୁ ତାଙ୍କ ଦଳ ସମର୍ଥନ କରେ ବୋଲି ସେ କହିଛନ୍ତି। ଅନୁଗୁଳ ଜିଲ୍ଲାର 3ଟି ଖଣି ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଖଣିଗୁଡ଼ିକ ହେଲା ମାଛକଟା କୋଇଲା ଖଣି, କୁଡ଼ାନାଳି ଲୁବ୍ରି କୋଇଲା ଖଣି ଏବଂ ସାକ୍ଷୀଗୋପାଳ ବି କାକୁରି କୋଇଲା ଖଣି। ଏହିସବୁ ଖଣିକୁ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍, ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ୍, ତାମିଲନାଡୁ ଉତ୍ପାଦନ ଏବଂ ବିତରଣ ନିଗମ ଲିମିଟେଡ୍ ନିଲାମ ନେଇଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ଖଣି ପରିଚାଳନା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ। ଏହି ଖଣିଗୁଡ଼ିକରୁ ବାର୍ଷିକ 2,991 କୋଟି ଟଙ୍କା ରାଜସ୍ୱ ଆଦାୟର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା 40,000 ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉତ୍ତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ନୟାଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭିତର ରତ୍ନଭଣ୍ଡାର ଆସନ୍ତା ଗୁରୁବାର ଦିନ ପୁଣି ଥରେ ଖୋଲିବା ପାଇଁ ତଦାରଖ କମିଟିର ନିଷ୍ପତ୍ତି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କର ଭିଡ଼, ଆସନ୍ତାକାଲି ସୁନାବେଶ। ଜେନେରିକ ଔଷଧ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାରୋପ। ରାଜ୍ୟର ଜନଔଷଧୀ କେନ୍ଦ୍ର ସଂଖ୍ୟା ମାର୍ଚ୍ଚ ସୁଦ୍ଧା 555କୁ ବୃଦ୍ଧି ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।